ओम शांति। आज सकार महावाक्य 23 डिसेंबर 2025 मधुर संतान माने जे संकल्प ईश्वरीय सेवार्थे उत्पन्न हेउचे ताको शुद्ध संकल्प बा नि संकल्प ही कहजिबो व्यर्थ नुहे। प्रश्न विकर्मरो दूरे रहिबा पई केउ कर्तव्य पालन करि मते अनाशक्त होइ रुह। उत्तर जदिउ मित्र संबंधी मानकर सेवा करुच तेबे अलौकिक ईश्वरीय दृष्टि रखी कर से मानक प्रति मोहर आकर्षण रहिबा उचित नुहे। जदि कौनसी विकारी संबंध रे खराब संकल्प मध्ये चालुचि तेबे ताहा विकर्म होइ जाउचि। सेथिपई अनाशक्त होइ कर्तव्य पालन कर। जेते दूर संभव देही अभिमानी होइ रहिबार पुरुषार्थ कर। ओम शांति। आज तुम संतान मानू संकल्प विकल्प निसंकल्प अथवा कर्म अकर्म एवं विकर्म संबंध रे बुझा जाउची। जे पर्यंत तुम मैंने एठारे अच्छ से पर्यंत तुम्हार संकल्प निश्चिंत चलिबो। संकल्प न करी कोनोसी मनुष्य क्षणे मात्र रही पारिबो नाही। तेबे ही संकल्प एठि भी चलिबो सत्य जुगरे मध्ये चलिबो एवं अज्ञान कालरे मध्ये चले। किंतु ज्ञानर आसीबा परे तुम्हार संकल्प संकल्प नुहे कारण तुम्हें मने परमात्मांक सेवार्थे निमित्त होइछ। तेनो जेउ संकल्प यज्ञ निमन्ते उत्पन्न हेउछि से संकल्प संकल्प नुहे ता हेउछि निसंकल्प। बाकी जेउ सब फालतू संकल्प चलुछि अर्थात कलिजुगी संसार एवं कलिजुगी मित्र संबंधी मानक प्रति चलुचि ताको विकल्प कहा जाए जहा द्वारा विकर्म होइथाए एवं विकर्मरु दुख मिलिथाए। बाकी यज्ञ प्रति अथवा ईश्वरीय सेवा प्रति जो संकल्प चलुचि ताहा निसंकल्प होइगला। शुद्ध संकल्प सेवा प्रति भले उत्पन्न हेउ। देख तुम मानकर दायित्व नेबा पई बापा एठारे उपस्थित अछन्ते। से मानकर सेवा करिबा पई मां बापांकर संकल्प निश्चिंत चालुचे। किंतु एही संकल्प संकल्प नुहे एतिरे विकर्म हुए नै। किंतु जदि काहर विकारी संबंध प्रति संकल्प चालुचे तेबे तांकर विकर्म अवश्य होइथाए। बाबा तुम्भ मानंकु कहउछन्ते कि जदियो मित्र संबंधी मानंकर सेवा करुछ किंतु ताहा मध्ये अलौकिक ईश्वरीय दृष्टि रे कर। सेठारे मोहर आकर्षण आसीबा उचित नुहे। अनाशक्त होइ निजर कर्तव्य पालन करिबा उचित। किंतु जे एठारे रही कर्म संबंध रे थाई तांको भूली पारु नहांते तथापि भी सेमानंको परमात्मांक हात छाड़ी देबा उचित नुहे। जदि हात धरिथिबे तेबे किछि ना किछि पद प्राप्त करि पारिबे। तेबे प्रत्येक त निजको जानंते कि मो मध्यरे केउ विकार अछि। जदि काहा भीतरे गोटे भी विकार अछि जे निश्चिंत देहि अभिमानी होइथिबे। जहाँ भीतरे विकार नाही से होछन्ति देहि अभिमानी। जदि काहा मध्यरे किछि भी विकार अछि तेबे से निश्चिंत दंड भोग करिवे। आउ जेउ माने निर्विकारी अटंति से माने दंडरु मुक्त होइजिवे। जेपरि केतेक संतान अछन्ति जहाँक भीतरे ना काम अछि ना क्रोध अछि ना लोभ अछि ना मोह अछि से माने बहुत भल सेवा करि पारिवे। तेबे तांकरे हेउछि बहुत ज्ञान विज्ञानमय अवस्था। एथिरे तुमे सबु भी भोट देब अर्थात समर्थन करिब। तेबे सबु जेपरि मु जानिछि सेइपरि तुमे मध्य जानिछ। भलकु समस्ते भल कहिबे जहांक भीतरे किछि अवगुण थिब तांको समस्ते सेही भोट देबे। तेबे एही निश्चय करिबाको हेब जे जहांक भीतरे किछि विकार अछि से सेवा करि पारिबे नाही। जो मने विकारु मुक्त से माने सेवा करी अन्य मानंकु निज समान करि पारिबे। सेथिपई विकार उपरे पूर्ण विजय दरकार। विकल्प उपरे पूर्ण विजय दरकार। ईश्वर अर्थे संकल्प को निसंकल्प कहजिव। ବାସ୍ତବରେ ନିଃସଂକଳ୍ପତା ତାକୁ କୁହାଯାଏ ଯେଉଁଠି ସଂକଳ୍ପ ଚାଲେ ହିଁ ନାହିଁ। ଦୁଃଖ ସୁଖରୁ ମନ ଯେପରି ଅଲଗା ହୋଇଯାଏ ତାହା ତ ସେ ସମୟରେ ହେବ ଯେତେବେଳେ ତୁମେମାନେ ସବୁ ହିସାବ କିତାବ ଯୁକ୍ତ କରି ଘରକୁ ଫେରିବ। ସେଠାରେ ଦୁଃଖ ସୁଖରୁ ନିର୍ଲିପ୍ତ ଅବସ୍ଥାରେ ରହିବ, ସେଠାରେ କୌଣସି ସଂକଳ୍ପ ଚାଲିବ ନାହିଁ। ସେହି ସମୟରେ କର୍ମ ଅକର୍ମ ଉଭୟରୁ ଉର୍ଦ୍ଧ୍ୱରେ ଅକର୍ମୀ ଅବସ୍ଥାରେ ରହି ଏଇଠି ତୁମର ସଂକଳ୍ପ ନିଶ୍ଚୟ ଚାଲିବ, କାରଣ ତୁମେମାନେ ସାରା ଦୁନିଆକୁ ଶୁଦ୍ଧ କରିବା ପାଇଁ ନିମିତ ହୋଇଛ, ସେଥିପାଇଁ ତୁମର ନିଶ୍ଚିନ୍ତ ଶୁଦ୍ଧ ସଂକଳ୍ପ ଚାଲିବ। ସତ୍ୟ ଯୁଗରେ ଶୁଦ୍ଧ ସଂକଳ୍ପ ଚାଲିବା କାରଣରୁ ସଂକଳ୍ପ ସଂକଳ୍ପ ନୁହେଁ, କର୍ମ କଲେ ମଧ୍ୟ କର୍ମ ବନ୍ଧନ ହୁଏ ନାହିଁ, ବୁଝିଲ? ତେବେ କର୍ମ ଅକର୍ମ ଏବଂ ବିକର୍ମର ଗତି ବିଷୟରେ ତ ପରମାତ୍ମା ହିଁ ବୁଝାଇ ପାରିବେ। ସେ ହିଁ ବିକର୍ମରୁ ମୁକ୍ତ କରିଥାନ୍ତି ଯିଏକି ଏହି ସଙ୍ଗମ ଯୁଗରେ ତୁମମାନଙ୍କୁ ପାଠ ପଢ଼ାଉଛନ୍ତି। ତେଣୁ ପିଲାମାନେ ନିଜ ଉପରେ ବହୁ ସାବଧାନୀ ରଖ, ନିଜର ହିସାବ କିତାବକୁ ମଧ୍ୟ ଅନୁଭବ କର। ତୁମେମାନେ ହିସାବ କିତାବ ତ କରିବା ପାଇଁ ଏଠାକୁ ଆସିଛ, ଏପରି ନ ହେଉ ଯେ ଏଠାକୁ ଆସି ମଧ୍ୟ ହିସାବ କିତାବ ତିଆରି କରି ଚାଲିବ, ତେଣୁ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଏହି ଗର୍ଭ ଜେଲର ଦଣ୍ଡ ମଧ୍ୟ କିଛି କମ୍ ନୁହେଁ, ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ। ଏହି ଲକ୍ଷ୍ୟ ବହୁତ ଉଚ୍ଚ, ତେଣୁ ବହୁ ସାବଧାନର ସହିତ ଚାଲିବାକୁ ହେବ, ବିକଳ୍ପ ଉପରେ ନିଶ୍ଚୟ ବିଜୟୀ ହେବାକୁ ପଡ଼ିବ। ବର୍ତ୍ତମାନ ତୁମେ କେତେ ପର୍ଯ୍ୟନ୍ତ ବିକଳ୍ପ ଉପରେ ବିଜୟୀ ହୋଇଛ, କେତେ ପର୍ଯ୍ୟନ୍ତ ଏହି ନିଃସଂକଳ୍ପ ଅର୍ଥ ଦୁଃଖ ସୁଖରୁ ଉର୍ଦ୍ଧ୍ୱ ସ୍ଥିତିରେ ରହୁଛ, ଏହା ତୁମେ ନିଜେ ନିଜକୁ ଜାଣି ରଖ। ଯିଏ ନିଜକୁ ବୁଝିପାରୁ ନାହାନ୍ତି ସେ ମମା ବାବାଙ୍କୁ ପଚାରି ପାରିବେ, କାହିଁକି ନା ତୁମେ ତ ତାଙ୍କର ଉତ୍ତରାଧିକାରୀ ଅଟ। ତେଣୁ ସେମାନେ କହିପାରିବେ, ନିଃସଂକଳ୍ପ ଅବସ୍ଥାରେ ରହିଲେ ତୁମେମାନେ ନିଜକୁ ତ କଣ କୌଣସି ବିକାରୀର ବିକର୍ମକୁ ସମାପ୍ତ କରି ଦେଇପାରିବ। କେହି ବି କାମୀ ପୁରୁଷ ତୁମ ସମ୍ମୁଖକୁ ଆସିଲେ ତାର ବିକାରୀ ସଂକଳ୍ପ ଚାଲିବ ନାହିଁ। ଯେପରି କେହି ଦେବତାଙ୍କ ପାଖକୁ ଗଲେ ତାଙ୍କ ସମ୍ମୁଖରେ ଶାନ୍ତ ହୋଇଯାନ୍ତି, ସେହିପରି ତୁମେମାନେ ମଧ୍ୟ ଗୁପ୍ତ ରୂପରେ ଦେବତା ଅଟ। ତୁମ ସମ୍ମୁଖରେ ମଧ୍ୟ କାହାରି ବିକାରୀ ସଂକଳ୍ପ ଚାଲିପାରିବ ନାହିଁ। କିନ୍ତୁ ଏପରି ବହୁତ କାମୀ ପୁରୁଷ ଅଛନ୍ତି ଯାହାଙ୍କର କିଛି ସଂକଳ୍ପ ଯଦି ବା ଚାଲିବ, କିନ୍ତୁ ସେ କିଛି କରିପାରିବେ ନାହିଁ। ଯଦି ତୁମେ ଯୋଗଯୁକ୍ତ ହୋଇ ରହିଥିବ, ଦେଖ ତୁମେ ସନ୍ତାନମାନେ ପରମାତ୍ମାଙ୍କ ପାଖରେ ବିକାରର ଆହୁତି ଦେବା ପାଇଁ ଏଠାକୁ ଆସିଛ, କିନ୍ତୁ କେହି କେହି ଏପର୍ଯ୍ୟନ୍ତ ନିୟମାନୁସାରେ ଆହୁତି ଦେଇନାହାନ୍ତି। ସେମାନଙ୍କର ବୁଦ୍ଧିର ଯୋଗ ପରମ ପିତାଙ୍କ ସହିତ ଯୋଡ଼ି ହୋଇନାହିଁ, ସାରା ଦିନ ବୁଦ୍ଧି ଯୋଗ ଏଣେତେଣେ ଘୁରି ବୁଲୁଥାଏ, ଅର୍ଥାତ୍ ସେମାନେ ଦେହି ଅଭିମାନୀ ହୋଇନାହାନ୍ତି। ଦେହ ଅଭିମାନୀ ହୋଇଥିବା କାରଣରୁ କାହା କାହାର ସ୍ୱଭାବରେ ପ୍ରଭାବିତ ହୋଇଯାଉଛନ୍ତି, ଯେଉଁ କାରଣରୁ ପରମାତ୍ମାଙ୍କ ସହିତ ଭକ୍ତିର ସମ୍ବନ୍ଧକୁ ପାଳନ କରିପାରୁନାହାନ୍ତି, ଅର୍ଥାତ୍ ପରମାତ୍ମାଙ୍କ ସେବା କରିବାର ଅଧିକାରୀ ହୋଇପାରୁନାହାନ୍ତି। ତେଣୁ ଯେଉଁମାନେ ପରମାତ୍ମାଙ୍କ ଠାରୁ ସେବା ନେଇ ପୁଣି ସେବା କରୁଛନ୍ତି, ପତିତ ମାନଙ୍କୁ ପାବନ କରୁଛନ୍ତି, ସେମାନେ ହିଁ ମୋର ସଚ୍ଚା ପକ୍କା ସନ୍ତାନ ଅଟନ୍ତି, ସେମାନଙ୍କୁ ବହୁତ ଉଚ୍ଚ ପଦ ମିଳିଥାଏ। ଏବେ ପରମାତ୍ମା ନିଜେ ଆସି ତୁମର ପିତା ହୋଇଛନ୍ତି, ସେହି ପିତାଙ୍କୁ ସାଧାରଣ ଭାବେ କୌଣସି ପ୍ରକାରର ସଂକଳ୍ପ ଉତ୍ପନ୍ନ କରିବା ଅର୍ଥାତ୍ ବିନାଶକୁ ପ୍ରାପ୍ତ କରିବା। ବର୍ତ୍ତମାନ ସେହି ସମୟ ଆସିବ ଯେତେବେଳେ କି 108 ଜଣ ଜ୍ଞାନଗଙ୍ଗା ପୂରଣ ଅବସ୍ଥାକୁ ପ୍ରାପ୍ତ କରିବେ, ବାକି ଆଉ ଯେଉଁମାନେ ପଢ଼ିନଥିବେ ସେମାନେ ତ ନିଜର ହିଁ କ୍ଷତି କରିବେ। ଏ କଥା ନିଶ୍ଚୟ ଜାଣିବାକୁ ହେବ ଯେ ଈଶ୍ୱରୀୟ ଯଜ୍ଞରେ ଯିଏ ଲୁଚି ଛପି କାମ କରୁଛି ତାଙ୍କୁ ସର୍ବଜ୍ଞ ବାବା ଦେଖି ନିଅନ୍ତି, ତାହା ପୁଣି ଏହି ସାକାର ସ୍ୱରୂପ ବାବାଙ୍କୁ ସାବଧାନୀ ଦେବା ପାଇଁ ଜଣା ପଡ଼ିଯାଏ। ତେଣୁ କୌଣସି ବି କଥା ଲୁଚାଇବା ଉଚିତ ନୁହେଁ, ଯଦିଓ ଭୁଲ ହୋଇଯାଉଛି କିନ୍ତୁ ତାହା ଜଣାଇଦେଲେ ଆଗାମୀ ସମୟ ପାଇଁ ରକ୍ଷା ପାଇପାରିବ। ତେଣୁ ସନ୍ତାନମାନେ ସାବଧାନ ରୁହ। ସନ୍ତାନମାନଙ୍କୁ ପ୍ରଥମେ ନିଜକୁ ବୁଝିବା ଦରକାର ଯେ ମୁଁ କିଏ, ହ୍ୱାଟ ଆମ ଆଇ। ଏହି ମୁଁ ଶବ୍ଦ ଶରୀର ପାଇଁ କୁହାଯାଏ ନାହିଁ, ମୋ ଆତ୍ମାକୁ କୁହାଯାଏ। ମୁଁ ଆତ୍ମା କେଉଁଠାରୁ ଆସିଛି, କାହାର ସନ୍ତାନ। ଆତ୍ମାକୁ ଯେତେବେଳେ ଏହି କଥା ଜଣାପଡ଼ିଯିବ ଯେ ମୁଁ ଆତ୍ମା ପରମପିତା ପରମାତ୍ମାଙ୍କର ସନ୍ତାନ, ତେବେ ନିଜର ପିତାଙ୍କୁ ମନେ ପକାଇଲେ ଖୁସି ଆସିଯିବ। ପିଲାକୁ ଖୁସି ସେତେବେଳେ ଲାଗିଥାଏ ଯେତେବେଳେ ସେ ପିତାର କର୍ତ୍ତବ୍ୟକୁ ଜାଣିଥାଏ। ଯେ ପର୍ଯ୍ୟନ୍ତ ଛୋଟ ପିଲା ଅଛି ବାପାର କର୍ତ୍ତବ୍ୟକୁ ଜାଣିନାହିଁ, ସେ ପର୍ଯ୍ୟନ୍ତ ଏତେ ଖୁସି ମିଳିନଥାଏ। ଯେତେ ଯେତେ ବଡ଼ ହୋଇ ଚାଲିଥାଏ ବାପାର କର୍ତ୍ତବ୍ୟକୁ ଜାଣି ଚାଲିଥାଏ, ସେତେବେଳେ ସେହି ନିଶା ସେହି ଖୁସି ବଢି ଚାଲିଥାଏ। ତେଣୁ ପ୍ରଥମେ ତାଙ୍କର କର୍ତ୍ତବ୍ୟକୁ ଜାଣିବାକୁ ହେବ ଯେ ମୋର ବାପା କିଏ, ସିଏ କେଉଁଠି ରହୁଛନ୍ତି। ଯଦି କୁହାଯିବ ଆତ୍ମା ତାଙ୍କଠାରେ ଲୀନ ହୋଇଯିବ, ତାହେଲେ ଆତ୍ମା ବିନାଶୀ ହୋଇଗଲା, ତେବେ ଖୁସି କାହାକୁ ମିଳିବ। ତୁମ ପାଖକୁ ଯେଉଁ ନୂଆ ଜିଜ୍ଞାସୁ ଆସୁଛନ୍ତି ତାଙ୍କୁ ପଚାରିବା ଦରକାର ଯେ ଏଠାରେ କେଉଁ ପାଠ ପଢୁଛ, ଏଥିରୁ କଣ ପଦବୀ ମିଳୁଛି। ସେସବୁ କଲେଜର ବିଦ୍ୟାର୍ଥୀମାନେ କୁହନ୍ତି ଆମେ ଡାକ୍ତର ହେବୁ ଇଞ୍ଜିନିୟର ହେବୁ, ତେବେ ତାଙ୍କ ଉପରେ ବିଶ୍ୱାସ କରି ନେଉଛ ନା। ବାସ୍ତବରେ ସେମାନେ ସେହି ପାଠ ନିଶ୍ଚିନ୍ତ ପଢୁଛନ୍ତି। ଏଠି ମଧ୍ୟ ଛାତ୍ରମାନେ କହୁଛନ୍ତି ଯେ ଏହା ହେଉଛି ଦୁଃଖର ଦୁନିଆ, ଯାହାକୁ ନର୍କ ହେଲ ଅଥବା ଡେଭିଲ ୱାଲ କୁହାଯାଏ। ତାହାର ବିପରୀତ ହେଉଛି ହେଭେନ ଅଥବା ଦୈବୀ ଦୁନିଆ, ଯାହାକୁ ସ୍ୱର୍ଗ କୁହାଯାଏ। ଏ କଥା ତ ସମସ୍ତେ ଜାଣୁଛନ୍ତି ଏବଂ ବୁଝି ମଧ୍ୟ ପାରୁଛନ୍ତି ଯେ ଏହା ସେ ସ୍ୱର୍ଗ ନୁହେଁ, ଏହା ହେଉଛି ନର୍କ ଅଥବା ଦୁଃଖର ଦୁନିଆ, ପାପ ଆତ୍ମା ମାନଙ୍କର ଦୁନିଆ। ସେଥିପାଇଁ ତ ତାଙ୍କୁ ଡାକୁଛନ୍ତି ଯେ ଆମକୁ ପୁଣ୍ୟର ଦୁନିଆକୁ ନେଇଚାଲ। ତେଣୁ ଯେଉଁ ପିଲାମାନେ ଏଠାରେ ପାଠ ପଢୁଛନ୍ତି ସେମାନେ ଜାଣିଛନ୍ତି ଯେ ଆମକୁ ବାପା ପୁଣ୍ୟର ଦୁନିଆକୁ ନେଇ ଯାଉଛନ୍ତି। ତେଣୁ ଯେଉଁ ନୂଆ ଷ୍ଟୁଡେଣ୍ଟ ମାନେ ଆସୁଛନ୍ତି ସେମାନେ ତୁମମାନଙ୍କୁ ପଚାରିବା ଉଚିତ, ତୁମମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ। ସେମାନେ ନିଜର ଶିକ୍ଷକ ଅଥବା ପିତାଙ୍କର କର୍ତ୍ତବ୍ୟ ବିଷୟରେ କହିପାରିବେ। ବାବା କଣ ନିଜର ମହିମା ନିଜେ କରିବେ, ଟିଚର କଣ ନିଜର ମହିମା ନିଜେ ଶୁଣାଇବେ, ତାହା ତ ଛାତ୍ରମାନେ ଶୁଣାଇବେ। ଯିଏ ଏପରି ଟିଚର ଅଟନ୍ତି ତେଣୁ କୁହାଯାଏ ଷ୍ଟୁଡେଣ୍ଟ ସୋଚ ଫାଦର। ତୁମେମାନେ ଯେଉଁ ଏତେ ସବୁ କୋର୍ସ କରି ଆସିଛ, ତୁମର କାମ ହେଉଛି ନୂଆ ମାନଙ୍କୁ ବୁଝାଇବା। ବାକି ଯେଉଁ ଟିଚର ମାନେ ବିଏ ଏମ୍ ଏ କ୍ଲାସରେ ପଢାଉଛନ୍ତି ସେମାନେ କଣ ନୂଆ ଷ୍ଟୁଡେଣ୍ଟକୁ ଏ ବି ସି ଶିଖାଇବେ। କେହି କେହି ଷ୍ଟୁଡେଣ୍ଟ ବହୁତ ମେଧାବୀ ଥାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ପଢାନ୍ତି, ସେଥିରେ ମାତା ଗୁରୁ ତ ପ୍ରସିଦ୍ଧ ଅଟନ୍ତି। ଇଏ ହେଉଛନ୍ତି ଦୈବୀ ଧର୍ମର ପ୍ରଥମ ମାତା, ଯାହାଙ୍କୁ ଜଗଦମ୍ବା କହୁଛନ୍ତି। ମାତାଙ୍କର ବହୁତ ମହିମା ରହିଛି। ବଙ୍ଗଳାରେ କାଳୀ, ଦୁର୍ଗା, ସରସ୍ୱତୀ ଏବଂ ଲକ୍ଷ୍ମୀ ଏହି ଚାରିଜଣ ଦେବୀଙ୍କର ବହୁତ ପୂଜା କରନ୍ତି। ତେବେ ସେହି ଚାରିଜଣଙ୍କର କର୍ତ୍ତବ୍ୟ ତ ଜାଣିବା ଦରକାର। ଯେପରି ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ସିଏ ତ ଏଠାରେ ହିଁ ରାଜ୍ୟ କରି ଯାଇଛନ୍ତି, ବାକି କାଳୀ, ଦୁର୍ଗା ଆଦି ସବୁ ଏହିଭଳି ନାମ ଦିଆ ହୋଇଛି। ଯଦି ଚାରିଜଣ ମାତା ଅଛନ୍ତି ତେବେ ତାଙ୍କର ଚାରିଜଣ ପତି ମଧ୍ୟ ଥିବା ଦରକାର। ତେବେ ଲକ୍ଷ୍ମୀଙ୍କର ପତି ତ ନାରାୟଣ, ଯିଏକି ପ୍ରସିଦ୍ଧ ଅଟନ୍ତି। ତେବେ କାଳୀଙ୍କର ପତି କିଏ, ଶଙ୍କର, କିନ୍ତୁ ଶଙ୍କରଙ୍କୁ ତ ପାର୍ବତୀଙ୍କର ପତି କୁହନ୍ତି। ପାର୍ବତୀ ତ କାଳୀ ନୁହନ୍ତି, ବହୁତ ଅଛନ୍ତି ଯିଏକି କାଳୀଙ୍କୁ ପୂଜା କରନ୍ତି, ମାତାଙ୍କୁ ମନେ ପକାନ୍ତି, କିନ୍ତୁ ପିତାଙ୍କୁ ଜାଣିନାହାନ୍ତି। କାଳୀଙ୍କର ତ ପତି ଥିବା ଦରକାର ଅଥବା ପିତା ଥିବା ଦରକାର, କିନ୍ତୁ ଏ କଥା କାହାକୁ ଜଣା ନାହିଁ। ତୁମମାନଙ୍କୁ ବୁଝାଇବାକୁ ହେବ ଯେ ଦୁନିଆ ତ ଗୋଟିଏ, ଯାହାକି କେତେବେଳେ ଦୁଃଖର ଦୁନିଆ ଅଥବା ନର୍କ ହୋଇଯାଏ, ସେଇ ପୁଣି ସତ୍ୟ ଯୁଗରେ ବହିସ୍ଥ ଅର୍ଥବା ସ୍ୱର୍ଗ ହୋଇଥାଏ। ଲକ୍ଷ୍ମୀ ନାରାୟଣ ମଧ୍ୟ ଏହି ସୃଷ୍ଟିରେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ସତ୍ୟଯୁଗରେ ରାଜ୍ୟ କରୁଥିଲେ। ବାକି ସୂକ୍ଷ୍ମରେ ତ କୌଣସି ବୈକୁଣ୍ଠ ନାହିଁ। ଯେଉଁଠି ସୂକ୍ଷ୍ମରେ ଲକ୍ଷ୍ମୀ ନାରାୟଣ ଅଛନ୍ତି ତାଙ୍କର ଚିତ୍ର ଏଇଠାରେ ହିଁ ରହିଛି। ତେବେ ନିଶ୍ଚିନ୍ତ ଭାବରେ ସେମାନେ ଏଠାରେ ହିଁ ରାଜ୍ୟ କରିଯାଇଛନ୍ତି। ସାରା ଖେଳ ଏହି ସ୍ଥୂଳ ଦୁନିଆରେ ଚାଲେ। ଇତିହାସ ଭୂଗୋଳ ହେଉଛି ଏହି ସ୍ଥୂଳ ଦୁନିଆର। ସୂକ୍ଷ୍ମ ଲୋକର କୌଣସି ଇତିହାସ ଭୂଗୋଳ ନଥାଏ। କିନ୍ତୁ ତୁମକୁ ସବୁ କଥା ଛାଡି ନୂଆ ଜିଜ୍ଞାସୁମାନଙ୍କୁ ପ୍ରଥମେ ଅଲ୍ଲାହ ଅର୍ଥାତ୍ ବାବାଙ୍କର ପରିଚୟ ଦେବାକୁ ହେବ। ତାପରେ ବେ ଅର୍ଥାତ୍ ବାଦଶାହୀ ବିଷୟରେ ବୁଝାଇବାକୁ ହେବ। ଅଲ୍ଲାହ ହେଉଛନ୍ତି ଗଡ୍, ସେ ସୁପ୍ରିମ ସୋଲ ପରମ ପିତା ଅଟନ୍ତି। ଯେପର୍ଯ୍ୟନ୍ତ ଏକଥା ସମ୍ପୂର୍ଣ୍ଣ ଭାବରେ ବୁଝି ନାହାନ୍ତି ସେ ପର୍ଯ୍ୟନ୍ତ ପରମ ପିତାଙ୍କ ପ୍ରତି ସେତିକି ସ୍ନେହ ଜାଗ୍ରତ ହେବ ନାହିଁ, ସେହିଭଳି ଖୁସି ମଧ୍ୟ ଆସିବ ନାହିଁ। କାହିଁକି ନା ପ୍ରଥମେ ଯେତେବେଳେ ପିତାଙ୍କୁ ଜାଣିବେ ତେବେ ତାଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣି ଖୁସି ହେବେ। ତେବେ ଏହି ପ୍ରଥମ କଥାକୁ ବୁଝିବାରେ ହିଁ ଖୁସି ରହିଛି। ଈଶ୍ୱର ତ ସଦା ଖୁସି ଆନନ୍ଦ ସ୍ୱରୂପ ଅଟନ୍ତି। ଯେହେତୁ ଆମେ ତାଙ୍କର ସନ୍ତାନ, ତେଣୁ କାହିଁକି ସେହି ଖୁସି ଆମ ପାଖରେ ନ ରହିବ? ସେହି ଉତ୍ଫୁଲ୍ଲତା କାହିଁକି ନାହିଁ? ଆଇ ଆମ୍ ସନ୍ ଅଫ୍ ଗଡ୍ ଅର୍ଥାତ୍ ମୋ ଭଗବାନଙ୍କର ସନ୍ତାନ। ଆଇ ଆମ୍ ଏଭର୍ ହାପି ମାଷ୍ଟର ଗଡ୍ ଅର୍ଥାତ୍ ମୁଁ ସର୍ବଦା ଖୁସିରେ ରହୁଥିବା ମାଷ୍ଟର ଗଡ୍। କିନ୍ତୁ ସେହିଭଳି ଖୁସି ରହୁନାହିଁ। ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ନିଜକୁ ତାଙ୍କର ସନ୍ତାନ ବୋଲି ଭାବୁନାହାନ୍ତି। ପିତା ସର୍ବଦା ଖୁସିବାସିଆ, କିନ୍ତୁ ମୁଁ ଖୁସି ନୁହେଁ। କାହିଁକି ନା ପିତାଙ୍କୁ ଜାଣିନାହିଁ। କଥା ତ ବହୁତ ସହଜ। କେତେକଙ୍କୁ ଏହି ଜ୍ଞାନ ଶୁଣିବା ପରିବର୍ତ୍ତେ ଶାନ୍ତି ଭଲ ଲାଗେ। କାହିଁକି ନା ବହୁତ ଅଛନ୍ତି ଯିଏକି ଜ୍ଞାନ ବୁଝିପାରିବେ ନାହିଁ। ଏତେ ସମୟ ତାଙ୍କ ପାଖରେ କାହିଁ, ବାସ୍ କେବଳ ବାବାଙ୍କୁ ବି ଜାଣି ନିରବ ରହିଲେ ତେବେ ତାହା ମଧ୍ୟ ଭଲ। ଯେପରି ସନ୍ନ୍ୟାସୀ ମଧ୍ୟ ପାହାଡ଼ ଗୁମ୍ଫାରେ ଯାଇ ପରମାତ୍ମାଙ୍କ ସ୍ମୃତିରେ ବସନ୍ତି, ସେହିପରି ପରମପିତା ପରମାତ୍ମାଙ୍କର ସେହି ସୁପ୍ରିମ ଲାଇଟ୍ର ସ୍ମୃତିରେ ରହିଲେ ମଧ୍ୟ ଭଲ। ତାଙ୍କର ସ୍ମୃତିରେ ସନ୍ନ୍ୟାସୀ ମଧ୍ୟ ନିର୍ବିକାରୀ ହୋଇପାରିବେ, କିନ୍ତୁ ଘରେ ବସି ତ ମନେ ପକାଇ ପାରିବେ ନାହିଁ। ସେଠି ତ ଛୁଆ ପିଲାଙ୍କ ପ୍ରତି ମୋହ ରହିବ, ସେଥିପାଇଁ ତ ସନ୍ନ୍ୟାସ କରିଥାନ୍ତି। ଯଦି ପବିତ୍ର ହୋଇଗଲେ ତେବେ ସେଥିରେ ମଧ୍ୟ ସୁଖ ତ ଅଛି ନା? ସନ୍ନ୍ୟାସୀମାନେ ସବୁଠାରୁ ଭଲ। ଆଦିଦେବ ମଧ୍ୟ ସନ୍ନ୍ୟାସୀ ହୋଇଥାନ୍ତି ନା? ଏଠାରେ ସମ୍ମୁଖରେ ତାଙ୍କର ଆଦିଦେବଙ୍କର ଏହି ମନ୍ଦିର ବିରାଜମାନ ଯେଉଁଠି ସେ ତପସ୍ୟା କରୁଛନ୍ତି। ଗୀତାରେ ମଧ୍ୟ କହୁଛନ୍ତି ଦେହର ସବୁ ଧର୍ମର ସନ୍ନ୍ୟାସ କର। ସେମାନେ ସନ୍ନ୍ୟାସ କଲା ପରେ ମହାତ୍ମା ହୋଇଯାନ୍ତି। ଗୃହସ୍ଥୀଙ୍କୁ ମହାତ୍ମା କହିବା ନିୟମ ନୁହେଁ। ତୁମକୁ ତ ପରମାତ୍ମା ଆସି ସନ୍ନ୍ୟାସ କରାଇଛନ୍ତି, ତେବେ ସୁଖ ପାଇବା ପାଇଁ ହିଁ ତ ସନ୍ନ୍ୟାସ କରିଥାନ୍ତି। ମହାତ୍ମା ମାନେ କେବେ ଦୁଃଖୀ ହୁଅନ୍ତି ନାହିଁ। ଯଦି ରାଜାମାନେ ମଧ୍ୟ ସନ୍ନ୍ୟାସ କଲେ ତେବେ ମୁକୁଟ ହାତେ ଫିଙ୍ଗି ଦିଅନ୍ତି। ଯେପରି ରାଜା ଗୋପୀଚାନ୍ଦ ସନ୍ନ୍ୟାସ କରିଥିଲେ, ତେବେ ନିଶ୍ଚିନ୍ତ ଏଥିରେ ସୁଖ ଅଛି। ଆଚ୍ଛା, ମିଠ ମିଠ ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପରଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଲୁଚି ଛପି କୌଣସି ବି ଓଲଟା କର୍ମ କରିବାର ନାହିଁ। ବାପଦାଦାଙ୍କ ପାଖରେ କୌଣସି କଥା ଲୁଚାଇବାର ନାହିଁ। ବହୁତ ବହୁତ ସାବଧାନ ହୋଇ ରହିବାର ଅଛି। ନମ୍ବର ଦୁଇ, ଷ୍ଟୁଡେଣ୍ଟସ୍ ଓ ଟିଚର୍ ଶିକ୍ଷକଙ୍କ ଠାରୁ ଯାହା ପଢିଛ ତାହା ଅନ୍ୟମାନଙ୍କୁ ପଢାଇବାର ଅଛି। ଆମେ ଖୁସିର ସାଗର ଈଶ୍ୱରଙ୍କର ସନ୍ତାନ, ତେଣୁ ଏହି ସ୍ମୃତି ଆଧାରରେ ଅପାର ଖୁସିରେ ରହିବାର ଅଛି। ବରଦାନ, ବିକାର ରୂପୀ ସାପକୁ ମଧ୍ୟ ନିଜର ଶଯ୍ୟା ରୂପରେ ବ୍ୟବହାର କରୁଥିବା ବିଷ୍ଣୁଙ୍କ ସମାନ ବିଜୟୀ ଏବଂ ନିଶ୍ଚିନ୍ତ ଭବ। ଭକ୍ତି ମାର୍ଗରେ ବିଷ୍ଣୁଙ୍କର ଯେଉଁ ଶେଷ ନାକର ଶଯ୍ୟା ଦେଖାଉଛନ୍ତି ତାହା ତୁମ ବିଜୟୀ ପିଲାମାନଙ୍କର ସହଜ ଯୋଗୀ ଜୀବନର ସ୍ମାରକୀ ଅଟେ। ସହଜ ଯୋଗ ଦ୍ୱାରା ବିକାର ରୂପୀ ସାପ ଗୁଡିକ ମଧ୍ୟ ଅଧୀନ ହୋଇଯାନ୍ତି। ଯେଉଁ ପିଲାମାନେ ବିକାର ରୂପୀ ସାପ ଗୁଡିକ ଉପରେ ବିଜୟ ପ୍ରାପ୍ତ କରି ସେଗୁଡିକୁ ଆରାମ କରିବାର ସଜ୍ଜା କରିଦିଅନ୍ତି, ସେମାନେ ସର୍ବଦା ବିଷ୍ଣୁଙ୍କ ସମାନ ହର୍ଷିତ ଏବଂ ନିଶ୍ଚିନ୍ତ ରହିଥାନ୍ତି। ତେଣୁ ସର୍ବଦା ନିଜ ସମ୍ମୁଖରେ ଏହି ଚିତ୍ର ଦେଖ ଯେ ମୋ ବିକାର ଗୁଡିକୁ ଅଧୀନ କରିଥିବା ଅଧିକାରୀ ଆତ୍ମା ଅଟେ ଏବଂ ସର୍ବଦା ଆରାମ କରିବାର ସ୍ଥିତିରେ ନିଶ୍ଚିନ୍ତ ଅଟେ। ସ୍ଲୋଗାନ ବାଳକ ତଥା ମାଲିକ ପଣିଆର ସନ୍ତୁଳନ ଦ୍ୱାରା ନିଜର ଯୋଜନାକୁ ସାକାର କର। ଅବ୍ୟକ୍ତ ଇଶାରା ଏବେ ସମ୍ପୂର୍ଣ୍ଣ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯଦି ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟର ଶକ୍ତିକୁ ନିର୍ଦ୍ଦେଶ ଦେବ, ତେବେ ନିର୍ଦ୍ଦେଶ ଅନୁସାରେ ହିଁ ସେମାନଙ୍କୁ ଯେପରି ଚାହିଁବ ସେହିପରି ଭାବରେ ଚଲାଇ ପାରିବ। ଯଦି ଏହିଭଳି କର୍ମେନ୍ଦ୍ରିୟ ଜିତ ହେବ, ତେବେ ପ୍ରକୃତି ଜିତ ହେବା ସହିତ କର୍ମାତୀତ ସ୍ଥିତିର ଆସନଧାରୀ ତଥା ବିଶ୍ୱ ରାଜ୍ୟ ଅଧିକାରୀ ହୋଇଯିବ। ତେଣୁ ତୁମର ପ୍ରତ୍ୟେକ କର୍ମେନ୍ଦ୍ରିୟ ଜି ହଜୁର କରି ଚାଲିଥାନ୍ତୁ। ଯଦି ତୁମ ଭଳି ରାଜ୍ୟ ଅଧିକାରୀ ଆତ୍ମାମାନଙ୍କୁ ସର୍ବଦା ସ୍ୱାଗତ କରୁଥିବେ ଅର୍ଥାତ୍ ସଲାମ କରୁଥିବେ, ତେବେ ଯାଇ କର୍ମାତୀତ ହୋଇପାରିବ। ଆଚ୍ଛା, ଓମ୍ ଶାନ୍ତି।